ओम शांति। 28/4/2025 प्रातः मुरली मिठे बच्चे, यहा हेउछे तुमर बहुत अमूल्य जन्म। एही जन्म रे तुम मानंकु मनुष्य रो देवता हेबा पाई पवित्र हेबार पुरुषार्थ करिबाकु हेबो। प्रश्न, ईश्वरीय संतान बुलाउथिबा पिला मानंकर मुख्य धारणा कोन होइथिबो? उत्तर, सेमाने परस्पर मध्यरे बहुत बहुत क्षीरखंड भली रहुथिबे, अर्थात स्नेहपूर्ण संबंध रहिथिबो, केबे भी सेमानंकर संबंधरे तिक्तता होइपारिबो नाही। जेउमाने देह अभिमानी अटंति सेमाने उलोटा सीधा कथावार्ता करंति एवं लढ़ई झगड़ा करंति। तुममानंक भितरे सेही भली अभ्यास रहिबा उचित नुहे। एठारे तुममानंकु दैवी गुण धारण करि कर्मातीत अवस्था को प्राप्त करिबाकु हेबो। ओम शांति। बाबा प्रथमे प्रथमे पिलामानंकु कहुछंती, देही अभिमानी हुओ, निजकु आत्मा मने करो। गीता आदि शास्त्र रे जहा किछि भी अछि से सबो हेला भक्ति मार्गर शास्त्र। बाबा कहुछंती, मु ज्ञानर सागर तुममानंकु ज्ञान सुणाउछि। जेउ ज्ञान सुणाउछि सृष्टिर अथवा ड्रामार आदि मध्य अंतर ज्ञान सुणाउछे। एहा पाठ पढ़ा अटे, एठिरे सृष्टि नाटकर इतिहास एवं भूगोल रहिछे ना। भक्ति मार्गरे कोनोसी इतिहास भूगोल पढ़ा जाए नाही। सेमाने एपरि शब्द मध्य कहिबे नाही। साधु संत माने शास्त्र पाठ करी थांते, एही बाबा तो कोनोसी शास्त्र पढ़ी सुणाउ नाहंते। तुमको एही पाठ पढ़ा द्वारा मनुष्यरु देवता करुछंते। तुमे एठाकु आसीछ मनुष्यरु देवता हेबा पई। देवता मध्य मनुष्य अटंती, एमाने मध्य मनुष्य अटंती, किंतु एमाने बाबांकु डाकुछंती कि हे पतित पावन आस। एक कथा तो जानीछ जे देवता माने पवित्र अटंती, बाकी तो समस्ते अपवित्र मनुष्य। जेउ माने कि देवता मानंकु नमस्कार करिथांती सेमानंकु पवित्र एवं निजकु अपवित्र मने करंती। किंतु देवता माने पवित्र किपरि हेले, तांकु किए पवित्र करिला, ए कथा कोनोसी मनुष्य मात्र जानी नाहंती। तेणु बाबा बुझाउछंती निजकु आत्मा मने करि बाबांकु मने पकाओ, एथिरे ही परिश्रम करिबाकु हेबो। तुम मानंक भितरे देह अभिमान रहिबा उचित नुहे। आत्मा अविनाशी अटे, संस्कार मध्य आत्मारे ही रही थाए। आत्मा ही भलो अथवा खराब संस्कार साथीरे नहीं जाय थाए। सेथिपाई बाबा कहुछंती, आत्मा अभिमानी हुओ, किंतु निजर आत्मा को मध्य केही जानंती नाही। जेबे ठारु रावण राज्य आरंभ हुए, सेबे ठारु अंधकार रो मार्ग आरंभ होई जाए। समस्ते देह अभिमानी होई जानती। तेबे बाबा बुझाउछंती, तुमे एठाको कहा पाखकु आसीछ? एही ब्रह्मांक पाखकु नुहे, मु यांको शरीर रे प्रवेश करिछि। एहा हेउछे एहांकर बहुत जन्मर शेष जन्म, एहा पतित जन्म अटे। बहुत जन्म कौन ताहा मध्य कहुछंती, आधा कल्प हेला पवित्र जन्म, आउ आधा कल्प पतित जन्म। तेणु एही मध्य पतित अटंती। ब्रह्मा निजकु देवता बा ईश्वर कहु नाहंती। लोके माने भावुछंती प्रजापिता ब्रह्मा देवता थिले, सेथिपाई कहुछंती ब्रह्मा देवताए नमः। बाबा बुझाउछंती, ब्रह्मा जिए कि पतित थिले, तांकर बहुत जन्मर शेषरे से पुनर्बार पवित्र होइ देवता हेउछंती। तुमे माने हेलो ब्रह्मा कुमार कुमारी। तुमे माने मध्यम ब्राह्मण एवं एही ब्रह्मा मध्यम ब्राह्मण। तांकु देवता बोली किए कहुछे? ब्रह्मांको ब्राह्मण कुहा जाउछे, देवता नुहे। ये जेतेबेले पवित्र होइ जाउछंती सेतेबेले मध्यम ब्रह्मांको देवता कुहा जेबो नाही। जे पर्यंत विष्णु लक्ष्मी नारायण होई नांती से पर्यंत देवता कुहा जेबो नाही। तुमे माने ब्राह्मण ब्राह्मणी अट, मु तुम मानंकु प्रथमे प्रथमे शूद्र रु ब्राह्मण पुणी ब्राह्मण रु देवता करुछे। एहा तुमर अमूल्य हीरातुल्य जन्म बोली कुहा जाउछे, जदियो एठारे कर्म भोग मध्य भोगिबाकु पडुछे। तेणु बाबा कहुछंती, एबे निजकु आत्मा मने करी मते मने पकाउथाओ। एही अभ्यास थिले जाई विकर्म विनाश हेब, देहधारी भाविले विकर्म विनाश हेब नाही। आत्मा ब्राह्मण नुहे, जेतेबेले आत्मा शरीर साथीरे थाए सेतेबेले ब्राह्मण। देवता क्षत्रिय वैश्य शूद्र आदि कुहा जाइथाए। तेणु एबे बाबांको मने पकाइबार कष्ट करिबाकु हेब। यहा हेला सहज योग। बाबा कहुछंती, यहा सहजरु सहज अटे, ସହଜରୁ ସହଜ ମଧ୍ୟ ଅଟେ। କାହାକୁ କାହାକୁ ବହୁତ କଠିନ ମଧ୍ୟ ଅନୁଭବ ହେଉଛେ। ବାରମ୍ବାର ଦେହ ଅଭିମାନରେ ଆସି ବାବାଙ୍କୁ ଭୁଲି ଯାଉଛନ୍ତି। ଦେହି ଅଭିମାନୀ ହେବା ପାଇଁ ସମୟ ତ ଲାଗିବ ନା? ଏପରି ତ ହୋଇପାରିବ ନାହିଁ କି ବର୍ତ୍ତମାନ ହିଁ ତୁମର ଅଚଳ ଅବସ୍ଥା ହୋଇଯିବ ଏବଂ ତୁମେ ବାବାଙ୍କର ସ୍ମୃତିରେ ସ୍ଥାୟୀ ଭାବରେ ରହିପାରିବ। ନା, କର୍ମାତୀତ ଅବସ୍ଥା ହୋଇଗଲେ ପୁଣି ତ ଶରୀର ରହିବ ନାହିଁ। ଆତ୍ମା ପବିତ୍ର ହାଲୁକା ହୋଇ ଶରୀରକୁ ତ୍ୟାଗ କରିଦେବ। ଅପବିତ୍ର ଶରୀର ମଧ୍ୟରେ ପବିତ୍ର ଆତ୍ମା ରହିପାରିବ ନାହିଁ। ଏପରି ନୁହେଁ କି ଏହି ଦାଦା ବ୍ରହ୍ମା ବାବା କୌଣସି ଉଚ୍ଚ ସ୍ଥିତିରେ ପହଞ୍ଚିଗଲେଣି। ଇଏ ମଧ୍ୟ କହୁଛନ୍ତି ଯୋଗଯୁକ୍ତ ହୋଇ ରହିବା ବଡ଼ କଷ୍ଟ ସାଧ୍ୟ। ଦେହ ଅଭିମାନରେ ଆସିବା ଦ୍ୱାରା ଉଲ୍ଟା ସୋଲ୍ଟା କଥା କହିବା, ଲଢ଼ାଇ କରିବା, ଝଗଡ଼ା କରିବା ଇତ୍ୟାଦି ହୋଇଥାଏ। ଆମେ ସମସ୍ତେ ଆତ୍ମା ଭାଇ ଭାଇ। ଏହି ସ୍ମୃତି ରହିଲେ ଆତ୍ମାର କୌଣସି କ୍ଷତି ହେବ ନାହିଁ। ଦେହ ଅଭିମାନରେ ଆସିବା ଦ୍ୱାରା ହିଁ ସବୁ ବିଗିଡ଼ି ଯାଇଥାଏ। ଏବେ ତୁମ ପିଲାମାନଙ୍କୁ ଦେହି ଅଭିମାନୀ ହେବାକୁ ପଡ଼ିବ। ଯେପରି ଦେବତାମାନେ କ୍ଷୀରଖଣ୍ଡ ହୋଇ ରହିଥାନ୍ତି, ସେହିଭଳି ତୁମମାନଙ୍କୁ ମଧ୍ୟ ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ହୋଇ ରହିବାକୁ ହେବ। ତୁମମାନଙ୍କୁ କେବେ ଲୁଣ ପାଣି ହେବାର ନାହିଁ, ମତଭେଦରେ ଆସିବାର ନାହିଁ। ଯେଉଁମାନେ ଦେହ ଅଭିମାନୀ ମନୁଷ୍ୟ ଅଛନ୍ତି ସେମାନେ ଓଲଟା ସୋଲଟା କଥାବାର୍ତ୍ତା କରି ଲଢ଼ାଇ ଝଗଡ଼ା କରିଥାନ୍ତି। ତୁମ ପିଲାମାନଙ୍କର ଭିତରେ ଏପରି ଅଭ୍ୟାସ ରହିବା ଉଚିତ ନୁହେଁ। ଏଠାରେ ତ ତୁମକୁ ଦେବତା ହେବା ପାଇଁ ଦୈବୀ ଗୁଣ ଧାରଣ କରିବାକୁ ହେବ, କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ। ତୁମେମାନେ ଜାଣିଛ, ଏହି ଶରୀର, ଏହି ପୁରୁଣା ଦୁନିଆ ତମ ପ୍ରଧାନ ଅଟେ। ଏହି ପୁରୁଣା ବସ୍ତୁ ସହିତ, ପୁରୁଣା ସମ୍ବନ୍ଧ ସହିତ ବିତୃଷ୍ଣା ଭାବ ରଖିବାକୁ ହେବ। ଦେହ ଅଭିମାନର କଥାକୁ ତ୍ୟାଗ କରି ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବାକୁ ହେବ, ତେବେ ଯାଇ ପାପ ଭସ୍ମ ହେବ। ଏମିତି ବହୁତ ଅଛନ୍ତି ବାବାଙ୍କୁ ମନେ ପକାଇବାରେ ଫେଲ୍ ହୋଇଯାଇଥାନ୍ତି। ଜ୍ଞାନ ବୁଝାଇବାରେ ବହୁତ ପ୍ରବୀଣ ହୋଇଥାନ୍ତି, କିନ୍ତୁ ଯୋଗ କରିବା ତାଙ୍କ ପାଇଁ ବଡ଼ କଷ୍ଟସାଧ୍ୟ ହୋଇଥାଏ। ଏହା ବହୁତ ବଡ଼ ପରୀକ୍ଷା ଅଟେ। ତେବେ ଯେଉଁମାନେ ଅଧା କଳ୍ପର ପୁରୁଣା ଭକ୍ତ ହୋଇଥିବେ ସେହିମାନେ ହିଁ ଏହାକୁ ବୁଝିପାରିବେ। ଯେଉଁମାନେ ଡେରିରେ ଭକ୍ତି କରିଥିବେ ସେମାନେ ଏତେ ବୁଝିପାରିବେ ନାହିଁ। ବାବା ଏହି ଶରୀରରେ ପ୍ରବେଶ କରି କହୁଛନ୍ତି, ମୁଁ ପ୍ରତି 5000 ବର୍ଷ ପରେ ଆସୁଛି। ମୋର ଡ୍ରାମାରେ ପାର୍ଟ ରହିଛି ଏବଂ ମୁଁ ଥରେ ମାତ୍ର ଆସୁଛି। ଏହା ହେଉଛି ସଙ୍ଗମ ଯୁଗ, ଲଢ଼େଇ ମଧ୍ୟ ସମ୍ମୁଖରେ ଉପସ୍ଥିତ। ଏହି ଡ୍ରାମା 5000 ବର୍ଷର ହିଁ ଅଟେ। କଳିଯୁଗର ଆୟୁଷ ଏବେ ଆହୁରି 40,000 ବର୍ଷ ଯଦି ହୁଏ, ତେବେ କିଏ ଜାଣେ କ'ଣ ହୋଇଯିବ। ଲୋକେମାନେ ତ କହୁଛନ୍ତି ଯଦି ଭଗବାନ ବି ଆସିଯାଆନ୍ତି ତେବେ ମଧ୍ୟ ଆମେ ଶାସ୍ତ୍ରର ଆଧାର ଛାଡ଼ିବୁ ନାହିଁ। ଏ କଥା ମଧ୍ୟ ସେମାନଙ୍କୁ ଜଣା ନାହିଁ ଯେ 40,000 ବର୍ଷ ପରେ କେଉଁ ଭଗବାନ ଆସିବେ। କେହି କେହି ଭାବୁଛନ୍ତି କୃଷ୍ଣ ଭଗବାନ ଆସିବେ, ଆଉ କିଛି ଦିନ ପରେ ତୁମର ନାମ ବିଖ୍ୟାତ ହେବ। ସେଥିପାଇଁ ତୁମର ସେଭଳି ଅବସ୍ଥା ରହିବା ଦରକାର, ପରସ୍ପର ମଧ୍ୟରେ ବହୁତ ବହୁତ ସ୍ନେହଭାବ ରହିବା ଦରକାର। ତୁମେ ଈଶ୍ୱରୀୟ ସନ୍ତାନ ଅଟ ନା? ତୁମର ଈଶ୍ୱରୀୟ ସେବାଧାରୀ ରୂପରେ ଗାୟନ ହେଉଛେ। ତୁମେ କହୁଛ, ଆମେ ପତିତ ଭାରତକୁ ପବିତ୍ର କରିବା ପାଇଁ ଭଗବାନଙ୍କର ସହଯୋଗୀ ହେଉଛୁ। ବାବା, ଆମେ କଳ୍ପ କଳ୍ପ ଆତ୍ମ ଅଭିମାନୀ ହୋଇ ଆପଣଙ୍କର ଶ୍ରୀମତ ଆଧାରରେ ଯୋଗବଳ ଦ୍ୱାରା ନିଜର ବିକର୍ମ ବିନାଶ କରୁଛୁ। ଯୋଗବଳ ହିଁ ଶାନ୍ତିର ବଳ ଅଟେ। ଶାନ୍ତିର ବଳ ଏବଂ ବିଜ୍ଞାନର ବଳ ମଧ୍ୟରେ ରାତି ଦିନର ଫରକ ରହିଛି। ଆଗକୁ ଗଲେ ତୁମକୁ ବହୁତ ବହୁତ ସାକ୍ଷାତକାର ହେବ। ଆରମ୍ଭ ସମୟରେ କେତେକ ସନ୍ତାନମାନେ ସାକ୍ଷାତକାର କରିଛନ୍ତି, ସାକ୍ଷାତକାର କରିବା ପାଠ ବଜାଇଛନ୍ତି, କିନ୍ତୁ ଆଜି ସେମାନେ ନାହାନ୍ତି। ସେମାନଙ୍କୁ ମାୟା ଖାଇଯାଇଛି। ଯୋଗଯୁକ୍ତ ହୋଇ ନ ରହିବା ଦ୍ୱାରା ମାୟା ଖାଇଯାଏ। ଯେପରି ପିଲାମାନେ ଜାଣିଛନ୍ତି ଯେ ଭଗବାନ ଆମକୁ ପାଠ ପଢ଼ାଉଛନ୍ତି, ତେବେ ନିୟମ ପ୍ରମାଣ ପଢ଼ିବା ଦରକାର, ନଚେତ୍ ବହୁତ ବହୁତ କମ୍ ପଦ ପାଇବ ଏବଂ ଦଣ୍ଡ ମଧ୍ୟ ବହୁତ ଭୋଗିବାକୁ ପଡ଼ିବ। ଗାୟନ କରୁଛନ୍ତି ନା, ମୁଁ ଜନ୍ମ ଜନ୍ମାନ୍ତରର ପାପୀ ଅଟେ। ସେଠାରେ ସତ୍ୟ ଯୁଗରେ ତ ରାବଣ ରାଜ୍ୟ ହିଁ ନ ଥାଏ, ତେଣୁ ବିକାରର ନାମ କିପରି ରହିପାରିବ? ତାହା ହେଉଛି ସମ୍ପୂର୍ଣ୍ଣ ନିର୍ବିକାରୀ ରାଜ୍ୟ, ତାହା ହେଲା ରାମ ରାଜ୍ୟ, ଏହା ରାବଣ ରାଜ୍ୟ। ବର୍ତ୍ତମାନ ସମସ୍ତେ ତମ ପ୍ରଧାନ ଅଟନ୍ତି। ପ୍ରତ୍ୟେକ ସନ୍ତାନଙ୍କୁ ନିଜର ଅବସ୍ଥାର ଯାଞ୍ଚ କରିବା ଦରକାର ଯେ ମୁଁ ବାବାଙ୍କର ସ୍ମୃତିରେ କେତେ ସମୟ ରହିପାରୁଛେ। ଦୈବୀ ଗୁଣ କେତେ ଧାରଣ କରୁଛେ। ମୁଖ୍ୟ କଥା ହେଲା ନିଜ ଭିତରକୁ ଦେଖିବା ଦରକାର ଯେ ମୋ ଭିତରେ କୌଣସି ଅବଗୁଣ ତ ନାହିଁ। ମୋର ଖାଦ୍ୟପେୟ କିପରି ଅଟେ, ସାରା ଦିନରେ କୌଣସି ଫାଲତୁ କଥା ବା ମିଛ କଥା କହୁନାହିଁ ତ, ଶରୀର ନିର୍ବାହ କରିବା ପାଇଁ ମଧ୍ୟ ମିଛ କଥା କହିବାକୁ ପଡ଼ିଥାଏ ନା। ସେଥିପାଇଁ ଲୋକେମାନେ ଧର୍ମାୟୁ ଧର୍ମ କାର୍ଯ୍ୟ ପାଇଁ କିଛି ଧନ ଦାନ କରିଥାନ୍ତି, ଯାହାଦ୍ୱାରା ପାପ କଟିବା କମ୍ ହୋଇଯିବ। ଭଲ କର୍ମ କରିବା ଦ୍ୱାରା ତାର ଫଳ ମଧ୍ୟ ମିଳିଥାଏ। କେହି ଯଦି ଡାକ୍ତରଖାନା ତିଆରି କରନ୍ତି ତେବେ ପରବର୍ତ୍ତୀ ଜନ୍ମରେ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ମିଳିଯିବ। ଯଦି କଲେଜ ଖୋଲିଥିବେ ତେବେ ପର ଜନ୍ମରେ ବହୁତ ଭଲ ପାଠ ପଢ଼ିବେ। କିନ୍ତୁ ପାପର ପ୍ରାୟଶ୍ଚିତ କ'ଣ, ସେଥିପାଇଁ ପୁଣି ଗଙ୍ଗା ସ୍ନାନ କରିବା ପାଇଁ ଯାଇଥାନ୍ତି। ବାକି ଯେଉଁ ଧନ ଦାନ କରିଥାନ୍ତି ତାର ଫଳ ବର୍ତ୍ତମାନ ଜନ୍ମରେ ମିଳିଯାଏ, ସେଥିରେ ପାପ କଟିବାର କୌଣସି କଥା ନାହିଁ। ତାହା ହେଲା ଧନର ଲେନ୍ଦେନ ଈଶ୍ୱର ଅର୍ଥେ ଦେଲ। ଈଶ୍ୱର ମଧ୍ୟ ତାର ପ୍ରତିଦାନ ସ୍ୱରୂପରେ ଅଳ୍ପ ସମୟ ପାଇଁ ସେମାନଙ୍କୁ ଦେଇଦେଲେ। ଏଠାରେ ତ ବହୁତ ପବିତ୍ର ହେବାକୁ ପଡ଼ିବ, ସେଥିପାଇଁ ବାବାଙ୍କୁ ମନେ ପକାଇବା ବିନା ଅନ୍ୟ କୌଣସି ଉପାୟ ନାହିଁ। ପବିତ୍ର ହୋଇଗଲେ ପୁଣି ପତିତ ଦୁନିଆରେ ରହିପାରିବ ନାହିଁ। ସେମାନେ ପରୋକ୍ଷ ଭାବରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ କରିଥାନ୍ତି। ଏବେ ତ ଈଶ୍ୱର କହୁଛନ୍ତି, ମୁଁ ସମ୍ମୁଖକୁ ଆସିଛି ତୁମକୁ ପବିତ୍ର କରିବା ପାଇଁ। ମୁଁ ତ ଦାତା ଅଟେ, ତୁମେ ମୋତେ ଦେଉଛ, ତାର ବଦଳରେ ମୁଁ ମଧ୍ୟ ତୁମକୁ ଦେଉଛି। ମୁଁ କ'ଣ ମୋ ପାଖରେ ରଖିଦେବି, ତୁମମାନଙ୍କ ପାଇଁ ଘର ଇତ୍ୟାଦି ତିଆରି କରୁଛେ। ସନ୍ନ୍ୟାସୀମାନେ ତ ନିଜ ପାଇଁ ବଡ଼ ବଡ଼ ମହଲ ଆଦି ତିଆରି କରୁଛନ୍ତି, ଏଠାରେ ଶିବ ବାବା ନିଜ ପାଇଁ ତ କିଛି ବି ତିଆରି କରୁନାହାନ୍ତି। କହୁଛନ୍ତି ଏହା ବଦଳରେ ତୁମକୁ 21 ଜନ୍ମ ପାଇଁ ନୂଆ ଦୁନିଆରେ ମିଳିବ, କାହିଁକି ନା ତୁମେ ସମ୍ମୁଖରେ ଦେବା ନେବା କରୁଛ। ଯାହା ବି ଧନ ଦେଉଛ ତାହା ତୁମର ହିଁ କାମରେ ଲାଗୁଛେ। ଭକ୍ତି ମାର୍ଗରେ ମଧ୍ୟ ଦେଉଛେ, ଏବେ ମଧ୍ୟ ଦେଉଛେ, ତାହା ହେଲା ପରୋକ୍ଷ, ଏହା ଏଠାରେ ପ୍ରତ୍ୟକ୍ଷ। ବାବା ତ କହୁଛନ୍ତି ଯାହା କିଛି ତୁମ ପାଖରେ ଅଛି ସେଥିରେ ତୁମେ ସେବା କେନ୍ଦ୍ର ଖୋଲିଦିଅ, ଅନ୍ୟମାନଙ୍କର କଲ୍ୟାଣ କର। ମୁଁ ମଧ୍ୟ ସେବା କେନ୍ଦ୍ର ଖୋଲିଛି ନା, ପିଲାମାନେ ଦେଇଥିବା ଧନ ଦ୍ୱାରା ହିଁ ତୁମ ପିଲାମାନଙ୍କୁ ସହଯୋଗ ଦେଉଛେ। ମୁଁ କ'ଣ ପଇସା ସାଥିରେ ପରମଧାମରୁ ନେଇ ଆସିଛେ? ମୁଁ ତ ଆସି ୟାଙ୍କ ଶରୀରରେ ପ୍ରବେଶ କରୁଛେ, ୟାଙ୍କ ବ୍ରହ୍ମା ଦ୍ୱାରା କର୍ତ୍ତବ୍ୟ କରାଉଛେ। ମୋତେ ତ ସ୍ୱର୍ଗରେ ଆସିବାର ନାହିଁ, ଏସବୁ ହେଲା ତୁମ ପାଇଁ। ମୁଁ ତ ଅଭୁକ୍ତା ଅଟେ, ମୁଁ କିଛି ବି ଗ୍ରହଣ କରୁନାହିଁ, ଏପରି ବି କହୁନାହିଁ କି ପାଦ ତଳେ ପଡ଼। ମୁଁ ତ ତୁମ ପିଲାମାନଙ୍କର ଅତି ଆଜ୍ଞାକାରୀ ସେବକ ଅଟେ, ଏ କଥା ମଧ୍ୟ ତୁମେ ଜାଣିଛ। ସେ ହିଁ ମାତା ପିତା ବନ୍ଧୁ ସଖା ସବୁକିଛି ଅଟନ୍ତି, କିନ୍ତୁ ସିଏ ନିରାକାର ଅଟନ୍ତି। ତୁମେ କେବେ କୌଣସି ଦେହଧାରୀ ଗୁରୁଙ୍କୁ ତୁମେ ବ ମାତାଶ୍ଚ୍ୟ ପିତା, ତୁମେ ହିଁ ମାତା ପିତା ବୋଲି କହିବ ନାହିଁ। ଗୁରୁଙ୍କର ଗୁରୁ ଶିକ୍ଷକଙ୍କୁ ଶିକ୍ଷକ କହିବ, କିନ୍ତୁ ଏହାଙ୍କୁ ତ ମାତା ପିତା ବୋଲି କହୁଛ। ବାବା କହୁଛନ୍ତି ମୁଁ ପ୍ରତି କଳ୍ପରେ ଥରେ ମାତ୍ର ହିଁ ଆସେ। ତୁମେ ମଧ୍ୟ 12 ମାସ ପରେ ମୋର ଜୟନ୍ତୀ ଜନ୍ମଦିନ ପାଳନ କରିଥାଅ। କିନ୍ତୁ ଶିବ ବାବା କେବେ ଆସିଲେ, କ'ଣ କରିଥିଲେ, ଏ କଥା କାହାରିକୁ ମଧ୍ୟ ଜଣାନାହିଁ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର କର୍ତ୍ତବ୍ୟ ବିଷୟରେ ମଧ୍ୟ କାହାରିକୁ ଜଣାନାହିଁ, କାରଣ ସେହି ଚିତ୍ରରୁ ଶିବ ବାବାଙ୍କୁ ଉଡ଼ାଇ ଦେଇଛନ୍ତି। ଶିବ ବାବା ତ କରି କରାଇଲା ବାଲା ଅଟନ୍ତି, ତାଙ୍କ ଦ୍ୱାରା କରାଉଛନ୍ତି। ଏ କଥା ମଧ୍ୟ ତୁମେ ପିଲାମାନେ ଜାଣିଛ ଯେ କିପରି ଏହାଙ୍କ ଶରୀରରେ ପ୍ରବେଶ କରି କର୍ତ୍ତବ୍ୟ କରି ଦେଖାଉଛନ୍ତି, ଅର୍ଥାତ୍ ନିଜେ କରୁଛନ୍ତି ଯେ ନିଜେ କହୁଛନ୍ତି ଯେ ତୁମେମାନେ ମଧ୍ୟ ଏହିପରି କର। ପ୍ରଥମେ ତ ଭଲ ଭାବରେ ପାଠ ପଢ଼, ବାବାଙ୍କୁ ମନେ ପକାଅ ଏବଂ ଦୈବୀ ଗୁଣ ଧାରଣ କର, ଯେପରି ଏହାଙ୍କର ଆତ୍ମା କହିଥାଏ କି ମୁଁ ମଧ୍ୟ ବାବାଙ୍କୁ ମନେ ପକାଉଛେ, ବାବା ଯେପରି ସାଥିରେ ଅଛନ୍ତି। ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଅଛି ଯେ ଆମେ ନୂଆ ଦୁନିଆର ମାଲିକ ହେବାକୁ ଯାଉଛୁ, ତେଣୁ ଚାଲିଚଳନ, ଖାଦ୍ୟପେୟ ଇତ୍ୟାଦି ସବୁ ବଦଳାଇବାକୁ ପଡ଼ିବ। ବିକାରକୁ ଛାଡ଼ିବାକୁ ହେବ, ସୁଧୁରିବାକୁ ତ ହେବ ନା। ଯେତେ ଯେତେ ସୁଧୁରିବ ଏବଂ ସୁଧୁରିଲା ପରେ ଶରୀର ତ୍ୟାଗ କରିବ, ତେବେ ଉଚ୍ଚ କୂଳର ଜନ୍ମ ହେବ। କୂଳ ମଧ୍ୟ ଉଚ୍ଚ ନୀଚ ଥାଏ, ଏଠାରେ ମଧ୍ୟ ବହୁତ ଭଲ ଭଲ କୂଳ କୁଟୁମ୍ବ ଅଛନ୍ତି। ଚାରି ପାଞ୍ଚ ଭାଇ ସମସ୍ତେ ଏକାଠି ରହିଲେ ମଧ୍ୟ କୌଣସି ଝଗଡ଼ା ନଥାଏ। ଏବେ ତୁମେ ପିଲାମାନେ ଜାଣିଛ କି ଆମେ ଅମର ଲୋକକୁ ଯାଉଛୁ, ଯେଉଁଠାରେ ଆମକୁ କାଳ ଖାଇପାରିବ ନାହିଁ। ସେଠାରେ ଭୟର କୌଣସି କଥା ନାହିଁ। ଏଠାରେ ତ ଦିନକୁ ଦିନ ଭୟ ବୃଦ୍ଧି ପାଇ ଚାଲିବ, ବାହାରକୁ ବାହାରି ପାରିବ ନାହିଁ। ଏ କଥା ମଧ୍ୟ ଜାଣିଛ ଯେ ଏହି ପାଠପଢ଼ା କୋଟିକରେ କେହି ଜଣେ ପଢ଼ିବେ, କେହି କେହି ତ ଭଲ ଭାବରେ ବୁଝିପାରନ୍ତି ଏବଂ ପତ୍ର ମଧ୍ୟ ଲେଖିଥାନ୍ତି ଏହି ପାଠପଢ଼ା ବହୁତ ଭଲ। ଏଭଳି ପିଲାମାନେ ବି ନିଶ୍ଚିନ୍ତ ଆସିବେ, ରାଜଧାନୀ ତ ସ୍ଥାପନ ହେବ ନା, ବାକି ଆଉ ଅଳ୍ପ ସମୟ ରହିଛି। ବାବା, ସେହି ପୁରୁଷାର୍ଥୀ ପିଲାମାନଙ୍କର ବହୁତ ବହୁତ ମହିମା କରିଥାନ୍ତି ଯେଉଁମାନେ ଯୋଗର ଯାତ୍ରାରେ ତୀବ୍ର ବେଗରେ ଦୌଡ଼ିଥାନ୍ତି। ମୁଖ୍ୟ ହେଲା ଯୋଗ ବଳର କଥା, ଏହାଦ୍ୱାରା ପୁରୁଣା ହିସାବ କିତାବ ଯୁକ୍ତ ହୋଇଥାଏ। କେହି କେହି ପିଲାମାନେ ବାବାଙ୍କୁ ପତ୍ର ଲେଖିଥାନ୍ତି, ବାବା ମୁଁ ପ୍ରତିଦିନ ଏତେ ଘଣ୍ଟା ମନେ ପକାଉଛି। ତେଣୁ ବାବା ମଧ୍ୟ ବୁଝି ନିଅନ୍ତି କି ଇଏ ବହୁତ ପୁରୁଷାର୍ଥୀ ଅଟନ୍ତି, ପୁରୁଷାର୍ଥ ତ କରିବାକୁ ହେବ ନା। ସେଥିପାଇଁ ବାବା କହୁଛନ୍ତି ପରସ୍ପର ମଧ୍ୟରେ କେବେ ବି ଲଢ଼ାଇ ଝଗଡ଼ା କରିବା ଅନୁଚିତ, ତାହା ତ ପଶୁମାନଙ୍କର କାର୍ଯ୍ୟ। ଲଢ଼ାଇ ଝଗଡ଼ା କରିବା ଏହା ତ ଦେହ ଅଭିମାନ ଅଟେ, ଯାହାକି ବାବାଙ୍କର ନାଁ ବଦନାମ କରିଦେଇଥାଏ। ବାବାଙ୍କ ପାଇଁ ହିଁ କୁହାଯାଏ ଯେ ସଦ୍ଗୁରୁଙ୍କର ନିନ୍ଦକ ଠାବ ପାଏ ନାହିଁ। ସାଧୁମାନେ ପୁଣି ନିଜ ପାଇଁ କହିଦିଅନ୍ତି, ତେଣୁ ମାତାମାନେ ସେମାନଙ୍କୁ ବହୁତ ଭୟ କରିଥାନ୍ତି ଯେ କାଳେ ଅଭିଶାପ ଦେଇଦେବେ। ଏବେ ତୁମେ ଜାଣିଛୁ ଆମେ ମନୁଷ୍ୟରୁ ଦେବତା ହେଉଛୁ, ସେଥିପାଇଁ ସଚ୍ଚା ସଚ୍ଚା ଅମର କଥା ଶୁଣୁଛୁ। କହୁଛ ଆମେ ଏହି ପାଠଶାଳାକୁ ଶ୍ରୀ ଲକ୍ଷ୍ମୀ ନାରାୟଣ ପଦ ପାଇବା ପାଇଁ ଆସିଛୁ, ଏ କଥା ଆଉ କୌଣସି ସତ୍ସଙ୍ଗରେ କହନ୍ତି ନାହିଁ। ବର୍ତ୍ତମାନ ଆମେ ନିଜ ଘରକୁ ଯିବା, ଏଥିରେ ଯୋଗ ବଳର ପୁରୁଷାର୍ଥ ହିଁ ମୁଖ୍ୟ ଅଟେ। ଅଧାକଳ୍ପ ମନେ ପକାଇ ନାହୁଁ, ଏବେ ଗୋଟିଏ ଜନ୍ମରେ ହିଁ ମନେ ପକାଇବାକୁ ହେବ, ଏହା ହିଁ କଷ୍ଟ ସାଧ୍ୟ। ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ଦୈବୀ ଗୁଣ ଧାରଣ କରିବାକୁ ହେବ। ଯଦି କୌଣସି ପାପକର୍ମ କରିଲ ତେବେ ଶହେ ଗୁଣା ଦଣ୍ଡ ମିଳିଯିବ, ତେଣୁ ପୁରୁଷାର୍ଥ କରି ନିଜର ଉନ୍ନତି କରିବାକୁ ହେବ। ଆତ୍ମା ହିଁ ଶରୀର ଦ୍ୱାରା ପାଠ ପଢ଼ି ଓକିଲ କିମ୍ବା ଡକ୍ଟର ଆଦି ହୋଇଥାଏ। ଏହି ଲକ୍ଷ୍ମୀ ନାରାୟଣ ପଦ ତ ବହୁତ ଉଚ୍ଚ ଅଟେ ନା, ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତକାର ହେବ। ତୁମେ ହେଉଛ ସର୍ବୋତ୍ତମ ବ୍ରାହ୍ମଣ କୁଳ ଭୂଷଣ ସୁଦର୍ଶନ ଚକ୍ରଧାରୀ। କଳ୍ପ ପୂର୍ବେ ମଧ୍ୟ ଏହି ଜ୍ଞାନ ତୁମକୁ ଶୁଣାଇଥିଲି, ଏବେ ପୁଣି ତୁମକୁ ଶୁଣାଉଛି। ତୁମେ ଏହାକୁ ଶୁଣିବା ଦ୍ୱାରା ଉଚ୍ଚ ପଦ ପାଉଛ, ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯିବ, ବାକି ଏହି ଶାସ୍ତ୍ର ଆଦି ସବୁ ଭକ୍ତି ମାର୍ଗର ଅଟେ। ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ପଏଣ୍ଟ, ନିଜ ଭିତରେ ଯାଞ୍ଚ କରିବାକୁ ହେବ, ମୁଁ ବାବାଙ୍କର ସ୍ମୃତିରେ କେତେ ସମୟ ରହୁଛି, ଦୈବୀ ଗୁଣକୁ କେତେ ଧାରଣ କରୁଛି, ମୋ ଭିତରେ କୌଣସି ଅବଗୁଣ ନାହିଁ ତ, ମୋର ଖାଦ୍ୟପେୟ ଚାଲିଚଳନ ରାଜକୀୟ ଅର୍ଥାତ୍ ମର୍ଯ୍ୟାଦା ସମ୍ପନ୍ନ ଅଟେ, ବ୍ୟର୍ଥ କଥାବାର୍ତ୍ତା କରୁନାହିଁ ତ, ମିଛ କଥା କହୁନାହିଁ ତ। ଦୁଇ ନମ୍ବର ପଏଣ୍ଟ, ଯୋଗର ଚାର୍ଟକୁ ବଢ଼ାଇବା ପାଇଁ ଅଭ୍ୟାସ କରିବାକୁ ହେବ, ଆମେ ସମସ୍ତେ ଆତ୍ମା ଭାଇ ଭାଇ ଅଟୁ, ଦେହ ଅଭିମାନ ଠାରୁ ଦୂରରେ ରହିବାକୁ ହେବ, ନିଜର ସ୍ଥିତିକୁ ଅଚଳ କରିବାକୁ ହେବ, ସେଥିପାଇଁ ସମୟ ଦେବାକୁ ହେବ। ବରଦାନ, ପାଞ୍ଚ ତତ୍ତ୍ୱ ଏବଂ ପାଞ୍ଚ ବିକାରକୁ ନିଜର ସେବାଧାରୀ କରୁଥିବା ମାୟାଜିତ ସ୍ୱରାଜ୍ୟ ଅଧିକାରୀ ହୁଅ, ଯେପରି ସତ୍ୟ ଯୁଗରେ ବିଶ୍ୱ ମହାରାଜା ବା ବିଶ୍ୱ ମହାରାଣୀଙ୍କର ରାଜକୀୟ ପୋଷାକକୁ ପଛପଟୁ ଦାସ ଦାସୀମାନେ ଉଠାଇ ଧରିଥାନ୍ତି, ସେହିଭଳି ସଙ୍ଗମ ଯୁଗରେ ତୁମେ ପିଲାମାନେ ଯେତେବେଳେ ମାୟାଜିତ ସ୍ୱରାଜ୍ୟ ଅଧିକାରୀ ହୋଇ ଭିନ୍ନ ଭିନ୍ନ ଉପାଧି ରୂପୀ ପୋଷାକ ଦ୍ୱାରା ସଜବାଜ ହୋଇ ରହିବ, ସେତେବେଳେ ଏହି ପାଞ୍ଚ ତତ୍ତ୍ୱ ଏବଂ ପାଞ୍ଚ ବିକାର ତୁମର ଡ୍ରେସ୍କୁ ପଛପଟୁ ଉଠାଇ ଧରିବେ ଅର୍ଥାତ୍ ଅଧୀନ ହୋଇ ଚାଲିବେ। ସେଥିପାଇଁ ଦୃଢ଼ ସଂକଳ୍ପ ରୂପୀ ବେଲ୍ଟ ଦ୍ୱାରା ଭିନ୍ନ ଭିନ୍ନ ଉପାଧି ରୂପୀ ଡ୍ରେସ୍କୁ ଟାଇଟ୍ କର। ଭିନ୍ନ ଭିନ୍ନ ଡ୍ରେସ୍ ଏବଂ ଭିନ୍ନ ଭିନ୍ନ ଶୃଙ୍ଖଳାର ଉପକରଣ ଦ୍ୱାରା ସଜବାଜ ହୋଇ ଯଦି ବାବାଙ୍କ ସାଥିରେ ରହିଥିବ ତେବେ ଏହି ବିକାର ଗୁଡିକ ବା ପାଞ୍ଚତତ୍ଵ ପରିବର୍ତ୍ତନ ହୋଇ ସହଯୋଗୀ ସେବାଧାରୀ ହୋଇଯିବେ। ସ୍ଲୋଗନ ଯେଉଁ ସବୁ ଗୁଣ ଗୁଡିକୁ ବା ଶକ୍ତି ଗୁଡିକୁ ବର୍ଣ୍ଣନା କରୁଛ ସେଗୁଡିକୁ ଅନୁଭବ କରିବାରେ ମଜି ଯାଅ, କାରଣ ଅନୁଭବ ହିଁ ସବୁଠାରୁ ବଡ଼ କ୍ଷମତା ଅଟେ। ଓମ୍ ଶାନ୍ତି।